ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ସମ୍ମାନ ଏବଂ କଲ୍ୟାଣକୁ ସରକାର ଦେଉଛନ୍ତି ସର୍ବାଧିକ ପ୍ରାଥମିକତା। ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ସୋମବାରଠାରୁ। ୟୁକ୍ରେନ୍ର କେତେକ ଅଞ୍ଚଳରେ ରୁଷ ଆକ୍ରମଣରେ 14 ଜଣଙ୍କର ମୃତ୍ୟୁ ଏବଂ ଷଷ୍ଠ ଏସିଆନ୍ ମହିଳା କବାଡ଼ି ଚାମ୍ପିୟନ୍ସିପ୍ ଟାଇଟଲ୍ ହାସଲ କଲା ଭାରତ। ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଦିଗରେ ଅଗ୍ରସର ହେଉଥିବାରୁ କର୍ମକ୍ଷେତ୍ରରେ ଅଧିକ ମହିଳାଙ୍କର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀରେ ଆଜି ନାରୀ ଶକ୍ତି ଦ୍ୱାରା ବିକଶିତ ଭାରତ ଦୁଇଦିନିଆ ସମ୍ମିଳନୀକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସମାଜର ପ୍ରଗତି ଏବଂ ସାମର୍ଥ୍ୟକୁ ପୂରଣ କରିବାରେ ସାହାଯ୍ୟ କରିବା ଲାଗି ଦେଶରେ ଏକ ସହାୟକ ବାତାବରଣ ସୃଷ୍ଟି କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି। ରାଜନୈତିକ, ଅର୍ଥନୈତିକ ଏବଂ ସାମାଜିକ କ୍ଷେତ୍ରରେ ମହିଳାଙ୍କ ସଶକ୍ତିକରଣ ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ନାରୀ ଶକ୍ତି ବନ୍ଦନ ଅଭିଯାନ ମାଧ୍ୟମରେ ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରାଜନୈତିକ ସଶକ୍ତିକରଣ ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି ରାଷ୍ଟ୍ରପତି କହିଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଲକ୍ଷ୍ୟପତି ଦିଦି, ନମୋ ଡ୍ରୋନ୍ ଦିଦି ଭଳି ଯୋଜନା ବିଭିନ୍ନ ସ୍ତରରେ ମହିଳାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିପାରିଛି ଏବଂ ନୂତନ ଶିଖର ଛୁଇଁବାରେ ସେମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଛି ବୋଲି ରାଷ୍ଟ୍ରପତି କହିଛନ୍ତି।
आज जो भारत विश्व की तीसरा सबसे बड़ी अर्थव्यवस्था बनने की और अग्रसर हो रहा है, तब देश के वर्कफोर्स में महिलाओं की भागीदारी तेजी से बढ़नी चाहिए। वर्कफोर्स में महिलाओं की भागीदारी बढ़ने के लिए उन्हें शिक्षा और नौकरी से समान अवसर प्रदान करना महत्वपूर्ण है।
ସମାଜରେ ମହିଳାଙ୍କର ଅବଦାନକୁ ସମ୍ମାନ ଦେବା ଏବଂ ଲିଙ୍ଗଗତ ସମାନତାକୁ ଅଧିକ ପ୍ରୋତ୍ସାହନ ପ୍ରଦାନ ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ରାଷ୍ଟ୍ରପତି ଏ ଦିଗରେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ପ୍ରମୁଖ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ଆଲୋଚନା ବୈଠକ ଏବଂ ବୈଷୟିକ ଅଧିବେଶନ ଆଦି ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କର ସମ୍ମାନ ଏବଂ କଲ୍ୟାଣକୁ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଗୁଜରାତର ନବସାରୀଠାରେ ଆଜି ଆୟୋଜିତ ଲକ୍ଷ୍ୟପତି ଦିଦି ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଭାରତ ମହିଳା ନେତୃତ୍ୱାଧୀନ ବିକାଶ ଦିଗରେ ଅଗ୍ରସର ହେଉଛି। ମହିଳା ସଶକ୍ତିକରଣ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ସେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ମହିଳାଙ୍କ ଶକ୍ତିକୁ ବିଶ୍ୱସ୍ତରରେ ସ୍ୱୀକୃତି ମିଳିଛି। ଦେଶର ବିକାଶରେ ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକାକୁ ସେ ପ୍ରଶଂସା କରିବା ସହିତ ଆଗାମୀ 5 ବର୍ଷ ମଧ୍ୟରେ 3 କୋଟି ଲକ୍ଷ୍ୟପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି।
ନାରୀ କା ସମ୍ମାନ ଏହି ସମାଜ ଓ ଦେଶ କେ ବିକାଶ କି ପହଲି ସିଡି ହୋତି ଇସଲିଏ ବିକଶିତ ଭାରତ ବନାନେ କେ ଲିଏ ଭାରତ କେ ତେଜ ବିକାଶ କେ ଲିଏ आज भारत विमेन लेड डेवलपमेंट की राह पर चल पड़ा। हमारी सरकार महिलाओं के जीवन में सम्मान और सुविधा दोनों को सर्वोच्च प्राथमिकता देती है।
ମହିଳାଙ୍କ ଅଧିକାରର ସୁରକ୍ଷା ପାଇଁ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଗୁଜରାତର ସମବାୟ କ୍ଷେତ୍ର, ବିଶେଷକରି ଶ୍ୱେତ ବିପ୍ଳବ ଏବଂ ମହିଳାଙ୍କ ନେତୃତ୍ୱାଧୀନ ଜଳ ସମିତିର ସେ ଉଚ୍ଚ ପ୍ରଶଂସା କରିଥିଲେ। ଗୁଜରାତର ଅର୍ଥନୈତିକ ଓ ସାମାଜିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ମୋଦି 25,000ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର 2.5 ଲକ୍ଷରୁ ଅଧିକ ମହିଳାଙ୍କୁ 450 କୋଟି ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। 5 ଜଣ ଲକ୍ଷ୍ୟପତି ଦିଦିଙ୍କୁ ଶ୍ରୀ ମୋଦି ଲକ୍ଷ୍ୟପତି ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଗୁଜରାଟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଜି ସଫଲ ଏବଂ ଜି ମୈତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନବସାରୀ ଜିଲ୍ଲାରେ ଲକ୍ଷ୍ୟପତି ଦିଦି ଯୋଜନାର 10 ଜଣ ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ସାଂସଦ ସିଆର୍ ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସକୁ ଭିନ୍ନ ଢଙ୍ଗରେ ପାଳନ କରାଯାଇଛି। ଆକାଶବାଣୀର ସମ୍ବାଦ ସେବା ବିଭାଗ ତରଫରୁ ଦିନରେ ପ୍ରସାରିତ ହେଉଥିବା ଇଂରାଜୀ ଏବଂ ହିନ୍ଦୀ ସମ୍ବାଦ ପ୍ରସ୍ତୁତି ମହିଳାମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ରାତି 9:15 ରୁ 10 ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ପ୍ୟାନେଲ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ। ଏପ୍ରିଲ ମାସ 4 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 20 ବୈଠକ ବସିବ। ଅଧିବେଶନରେ 2025-26 ବର୍ଷ ପାଇଁ ଅନୁଦାନ ଦାବି ଏବଂ ଆନୁଷଙ୍ଗିକ ବିନିଯୋଗ ବିଲ୍ ଉପରେ ଆଲୋଚନା ଓ ମତଦାନ ହେବ। ବ୍ୟାଙ୍କିଙ୍ଗ୍ ଆଇନ ସଂଶୋଧନ ବିଲ୍, କୋଷ୍ଟାଲ ସପିଂ ବିଲ୍, 2024 ତ୍ରିଭୁବନ ସହକାରୀ ବିଶ୍ୱବିଦ୍ୟାଳୟ ବିଲ୍, ଇମିଗ୍ରେସନ୍ ଆଣ୍ଡ ଫରେନର୍ସ ବିଲ୍ 2025 ଏବଂ ରେଳବାଇ ସଂଶୋଧନ ବିଲ୍ ସମେତ ଅନେକ ବିଲ୍ ଉପରେ ମଧ୍ୟ ଆଲୋଚନା ହେବାର ଆଶା କରାଯାଉଛି। ସଂସଦର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ 31 ଫେବୃୟାରୀ 13 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଥିଲେ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧିବେଶନର ପ୍ରଥମ ଭାଗରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଥିଲେ। ୟୁକ୍ରେନ୍ର ଡୋନେସ୍କ ଓ ଖାର୍କିଭ୍ ସମେତ ବିଭିନ୍ନ ଅଞ୍ଚଳରେ ଗତକାଲି ରାତିରେ ରୁଷ୍ର ଆକ୍ରମଣରେ ଅତି କମ୍ରେ 14 ମୃତ୍ୟୁ ଘଟିଛି। ୟୁକ୍ରେନ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ ରୁଷୀୟ ସେନା ପକ୍ଷରୁ ଡେବ୍ରୋପିଲିଆ ଉପରେ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଏକାଧିକ ରକେଟ୍ ଏବଂ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିଲା। ଏହାଫଳରେ 8 ବହୁତଳ ବିଶିଷ୍ଟ କୋଠା ଏବଂ 30 ଯାନ କ୍ଷତିଗ୍ରସ୍ତ ହୋଇଥିଲା। ରୁଷିଆର ଏହି ବଡ଼ ଧରଣର ଆକ୍ରମଣ ପରେ ୟୁକ୍ରେନ୍ର ରାଷ୍ଟ୍ରପତି ଭେଲଦିମିର୍ ଜେଲେନ୍ସ୍କି ଆକାଶ ଓ ସମୁଦ୍ରରେ ଯୁଦ୍ଧବିରତି ପାଇଁ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ରୁଷିଆର ଲେନିନ୍ଗ୍ରାଡ୍ ଅଞ୍ଚଳର ଗଭର୍ଣ୍ଣର ଆଲେକ୍ଜାଣ୍ଡର ଡ୍ରୋଜଡେନେକା କହିଛନ୍ତି ୟୁକ୍ରେନ୍ର ଏକ ଡ୍ରୋନ୍କୁ ଖସାଇ ଦେବା ପରେ ତାହା ରୁଷିଆର ଅନ୍ୟତମ ବୃହତ୍ତମ କିରିସି ବିଶୋଧନାଗାର ଉପରେ ପଡ଼ିଥିଲା। ଏହାଦ୍ୱାରା ବିଶୋଧନାଗାରର ଟାଙ୍କି କ୍ଷତିଗ୍ରସ୍ତ ହୋଇଛି। ଇକ୍ୱେଡର ବନ୍ଦର ସହର ଗୁଆଇକ୍ୱିଲ୍ରେ ଗତକାଲି ଡ୍ରଗ୍ସ ଚୋରାଚାଲାଣକାରୀ ଗ୍ୟାଙ୍ଗ୍ର ଗୋଷ୍ଠୀଙ୍କ ମଧ୍ୟରେ ଗୁଳି ବିନିମୟରେ 22 ମୃତ୍ୟୁ ଘଟିଛି। ଏହି ହିଂସାକାଣ୍ଡରେ ଅନ୍ୟ 3 ଆହତ ହୋଇଛନ୍ତି। ଲସ୍ ଟିଗୁରେନ୍ସ ଗ୍ୟାଙ୍ଗ୍ର ବିରୋଧୀ ଗୋଷ୍ଠୀ ବିବାଦରେ ଫସିଯିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ବୋଲି ପୁଲିସ୍ କହିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସହରର ସୋସିଓ ଭିଭିଏଣ୍ଡା ଜିଲ୍ଲାର କେତେଗୁଡ଼ିଏ ଘର ଉପରେ ସଶସ୍ତ୍ର ଗ୍ୟାଙ୍ଗ୍ ପକ୍ଷରୁ ଆକ୍ରମଣ କରାଯିବା ଫଳରେ ଏହି ଘଟଣା ଘଟିଥିଲା। ଗତ କିଛି ମାସ ମଧ୍ୟରେ ଏହି ଅଞ୍ଚଳରେ ହିଂସାକାଣ୍ଡ ଘଟଣାରେ 400 ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଭାରତୀୟ ମହିଳା କବାଡ଼ି ଦଳ ଷଷ୍ଠ ଏସିଆନ୍ ଚାମ୍ପିୟନ୍ସିପ୍ ପ୍ରତିଯୋଗିତା ବିଜୟୀ ହୋଇଛି। ଭାରତୀୟ ଦଳ ପଞ୍ଚମ ଥର ପାଇଁ ଏହି ଟାଇଟଲ୍ ହାସଲ କରିଛି। ତେହେରାନ୍ଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଭାରତ ଇରାନ୍କୁ 32-25 ପଏଣ୍ଟରେ ପରାସ୍ତ କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ କବାଡ଼ି ଦଳ ସମସ୍ତ ମ୍ୟାଚ୍ରେ ବିଜୟୀ ହୋଇ ଟାଇଟଲ୍ ହାସଲ କରିଛି। ସେମିଫାଇନାଲ୍ ପର୍ଯ୍ୟାୟରେ ଭାରତ ନେପାଳକୁ 56-18 ପଏଣ୍ଟରେ ପରାସ୍ତ କରିଥିବାବେଳେ ଇରାନ୍ ବାଂଲାଦେଶକୁ 41-18 ପଏଣ୍ଟରେ ପରାସ୍ତ କରିଥିଲା। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି ୱାରିୟର୍ସ ମଧ୍ୟରେ ମୁକାବିଲା ଆରମ୍ଭ ହେବ। ଲକ୍ଷ୍ନୌର ଏକାନା ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯାଉଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଗୁଜରାଟ ଜାଏଣ୍ଟସ୍ ଏପର୍ଯ୍ୟନ୍ତ ଖେଳିଥିବା 7 ମ୍ୟାଚ୍ରୁ 8 ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ 8 ମ୍ୟାଚ୍ରୁ 10 ପଏଣ୍ଟ ପାଇ ପ୍ଲେଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛି। ଆଇସିସି ପୁରୁଷ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଭାରତ ନ୍ୟୁଜିଲାଣ୍ଡ ପରସ୍କରକୁ ଭେଟିବେ। ଦୁବାଇର ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ। ନ୍ୟୁଜିଲାଣ୍ଡର ଅଭିଜ୍ଞ ବୋଲିଂ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ମୁହାଁମୁହିଁ ହେବେ। ଦୁଇ ଦଳ ମଧ୍ୟରେ ଚିତାକର୍ଷକ ମ୍ୟାଚ୍ ହେବ ବୋଲି ଆଶା କରାଯାଉଛି। ନିକଟରେ ହୋଇଥିବା ମୁକାବିଲାରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ହାସଲ କରି ନିଜର ମନୋବଳ ଦୃଢ଼ ରଖିଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସମସ୍ତ ମ୍ୟାଚ୍ରେ ବିଜୟୀ ହୋଇ ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ସେମିଫାଇନାଲ୍ ପର୍ଯ୍ୟାୟରେ ଭାରତ ଅଷ୍ଟ୍ରେଲିଆକୁ 4 ପରାସ୍ତ କରିଥିବାରୁ ଆତ୍ମବିଶ୍ୱାସର ସହ ପଡ଼ିଆକୁ ଓହ୍ଲାଇବ। ସୂଚନାଯୋଗ୍ୟ 2023 ମୁମ୍ବାଇରେ ଅନୁଷ୍ଠିତ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ସେମିଫାଇନାଲ୍ରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ 70 ବିଜୟୀ ହୋଇଥିଲା। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ସମ୍ମାନ ଏବଂ କଲ୍ୟାଣକୁ ସରକାର ଦେଉଛନ୍ତି ସର୍ବାଧିକ ପ୍ରାଥମିକତା। ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ସୋମବାରଠାରୁ। ୟୁକ୍ରେନ୍ର କେତେକ ଅଞ୍ଚଳରେ ରୁଷ ଆକ୍ରମଣରେ 14 ମୃତ୍ୟୁ ଏବଂ ଷଷ୍ଠ ଏସିଆନ୍ ମହିଳା କବାଡ଼ି ଚାମ୍ପିୟନ୍ସିପ୍ ଟାଇଟଲ୍ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର୍ ଆପ୍ରେ ଲଗ୍ଇନ୍ କରିପାରିବେ।